ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନଟି ଓଡ଼ିଶାର 27 ଜିଲ୍ଲାର 232 ବ୍ଲକର 7,667 ଜନଜାତି ବହୁଳ ଗାଁର 10,85,661 ଜନଜାତି ପରିବାର ଲାଭ ପାଇବେ। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଏହି ଅଭିଯାନଟି 25 କାର୍ଯ୍ୟକ୍ରମ ସାମିଲ ହେବା ଆଉ 17 ମନ୍ତ୍ରଣାଳୟ ଆଉ ବିଭାଗ ତରଫ କାର୍ଯ୍ୟକାରୀ ହେବା। ଭିତ୍ତିଭୂମି ବିକାଶ, ସାମାଜିକ ଅର୍ଥନୈତିକ ସଶକ୍ତିକରଣ, ସମକର ଲାଗି ଉତ୍ତମ ଶିକ୍ଷା ଆର୍ ସ୍ୱାସ୍ଥ୍ୟକର ଜୀବନ ସହିତ ସମ୍ମାନଜନକ ବାର୍ଦ୍ଧକ୍ୟକେ ତହକାବାରକେ ଏଥି ଲକ୍ଷ୍ୟ ରଖାଯାଇଛି। ରାଇଜେ ଆଇବା 5 ବର୍ଷ ଭିତରେ 1.5 ଲକ୍ଷ ସରକାରୀ ପଦବୀ ପୂରଣ କରାଯାଇକରି ଜୁଆନ ପିଲାଟୁକେଲମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଗଲାକାଲି ରାଜ୍ୟ ସରକାରଙ୍କର 100 ଦିନ ପୂର୍ତ୍ତି ଅବସରରେ ପୁରୀନ ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଶ୍ରୀ ମାଝୀ କହିଛନ୍ତି ଯେ ଗାଁ ଇଲାକାନୁ ଖେଲର ବିକାଶ ଲାଗି ସରକାର 952 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍। ଇତାଛଡ଼ା ରାଇଜେ 11 ନୂଆ ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା କରାଯିବା। ରାଉରକେଲା, ସମ୍ବଲପୁର, ପାରାଦୀପ ଆର୍ ଧାମରା ଇଲାକାକେ ନେଇକରି ଇଣ୍ଡଷ୍ଟ୍ରିଆଲ କରିଡର କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍। ଭୁବନେଶ୍ୱରର ପୋଖରୀ ପୁଟନ ଥିବାର ମିଶନ ଶକ୍ତି ଭବନ ପରିସରର ଆଜି ମିଶନ ଶକ୍ତି କଲ୍ ସେଣ୍ଟର ଅଡିଟୋରିୟମ ଖୋଲାଯିବା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏଇଟା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ଜିଲ୍ଲାର ଚିପ୍ଲିମା ପାୱାର ଚ୍ୟାନେଲର କେତେକ ଅଂଶ ମରାମତି ଲାଗି ଦରକାରୀ ପଦକ୍ଷେପ ନିଆଯିବାର ଲାଗି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୱାପକୋସ୍ର ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଗଲାକାଲି ଭୁବନେଶ୍ୱରର ଲୋକସେବା ଭବନର ସମ୍ମିଳନୀ କକ୍ଷଟି ୱାପକୋସ୍ର ପ୍ରତିନିଧି ଆର୍ ଉପମୁଖ୍ୟମନ୍ତ୍ରୀ ଶକ୍ତି, ଜଳସେଚନ ଆଉ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରିଥିଲେ। ଏଥି ରେଙ୍ଗାଲି ଜଳସେଚନ ପ୍ରକଳ୍ପ, ଗଙ୍ଗାଧର ମେହର ଉଠା ଜଳସେଚନ ଆର୍ ଚିପ୍ଲିମା ପାୱାର ଚ୍ୟାନେଲର ମରାମତି ବାବଦେ ଆଲୋଚନା ହୋଇଛି। ସିଏମ୍ କିଷାନ ଯୋଜନାଥି ନୂଆ ହିତାଧିକାରୀମାନେ ସିଏମ୍ କିଷାନ ପୋର୍ଟାଲ cmkisan.odisha.gov.in ଥି ଏଚ୍ଏନ୍ ଭିଲ୍ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ସମୟ ଆଇବା 8 ନଭେମ୍ବର ତାରିଖ ତକ ରଖାଯାଇଛି। ଏହି ଯୋଜନା ଜରିଆରେ ଚାଷୀମାନେ 2,000 ଟଙ୍କା ଲେଖା 2 କିସ୍ତିଥି ବଛରକ 4,000 ଟଙ୍କାର ଆର୍ଥିକ ସାହାଯ୍ୟ ପାଇପାରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍। ରାଜ୍ୟର ଯକ୍ଷ୍ମା ରୋଗକେ ଆୟତ କରବାର ଲାଗି ଆଇବା ମାସ 15 ଜିଲ୍ଲାର ବିସିଜି ଟିକା ଦିଆଯିବା। ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ ସହିତ 15 ଜିଲ୍ଲାର 6 ବର୍ଗର ଲୁକୁ ଏହି ଟିକା ଦିଆଯିବା। 60 ବର୍ଷ ନୁ ଏତକା ବୟସର ଲୋକ, ଧୂମପାନକାରୀ, ଯକ୍ଷ୍ମାଥି ଚିକିତ୍ସିତ ରୋଗୀ ଆର୍ ତାଙ୍କର ପରିବାର ଲୁକୁ ଏହି ଟିକା ଦିଆଯିବା। ଏ ବଛର ଜୁଲାଇ ମାସ ତକ ରାଇଜେ 35,000 ରୋଗୀ ଚିହ୍ନଟ ହୋଇଛନ୍, ସେଥିର୍ଲାଗି ଟିକାକରଣ କରାଯିବା। ଓଡ଼ିଶାନୁ ଅଣ୍ଡା ଆର୍ କୁକୁଡ଼ା ନେବାରକେ ଜାରି ହୋଇଥିବା କଟକଣାକେ ପଶ୍ଚିମବଙ୍ଗ ସରକାର ତରଫ ଉଠାଇ ନିଆଯାଇଛି। ଏତକେ ଓଡ଼ିଶାନୁ ଯାଉଥିବାର ଅଣ୍ଡା ଆର୍ କୁକୁଡ଼ା ଗାଡ଼ିମାନଙ୍କୁ ପଶ୍ଚିମବଙ୍ଗକେ ଯିବାର ଲାଗି ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ପୁରୀ ଜିଲ୍ଲାର ବାର୍ଡ ଫ୍ଲୁ ହୋଇଥିବାର ଆଶଙ୍କା କରିକରି 2 ହପ୍ତା ତଳେ ପଶ୍ଚିମବଙ୍ଗ ସରକାର ଓଡ଼ିଶାନୁ ଅଣ୍ଡା ଆର୍ କୁକୁଡ଼ା ନେବାର ଉପରେ କଟକଣା ଲଗାଇଥିଲେ। ଦେବଗଡ଼ ଜିଲ୍ଲା ବାରକୋଟ ଆଦର୍ଶ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ହୋଇଯାଇଛି। ଏଥି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗର୍ତିଆ, ଜିଲ୍ଲା ପରିଷଦ ସଭାପତି କୌଶିକ କୁମାର ପ୍ରଧାନ ଯୋଗ ଦେଇଥିଲେ। ପ୍ରତିଷ୍ଠା ଦିବସ ସମାରୋହଟି ଜିଲ୍ଲାର 3 ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୈକ୍ଷିକ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମଟି ଭାଗ ନେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଶିକ୍ଷାନୁଷ୍ଠାନମାନଙ୍କେ ସ୍ୱଚ୍ଛ ଭାରତ ଅଭିଯାନର ଭିନ୍ ଭିନ୍ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ, ସ୍ୱଚ୍ଛ ସାଥୀ ଆର୍ ଏନ୍ସିସି ତରଫ ସଚେତନତା ଶୋଭାଯାତ୍ରା ସହରାର ଗାଁ ପରିକ୍ରମା କରିଥିଲା। ସ୍ୱଚ୍ଛତାକେ ନେଇକରି ବିଦ୍ୟାଳୟ ଆର୍ ମହାବିଦ୍ୟାଳୟମାନଙ୍କେ ଚିତ୍ରାଙ୍କନ, ବକ୍ତୃତା ଆର୍ ଝୁଟି ବାଗିର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆନ ଜିଲ୍ଲା ବିଦ୍ୟାଳୟ ସଂଗଠନ ତରଫ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଏଥି ଖୋଖୋ, କବାଡ଼ି, ଭଲିବଲ, ବ୍ୟାଡ୍ମିଣ୍ଟନ ଖେଲ ହେବାରକେ ଥିବାର ବେଳେ 5 ବ୍ଲକସ୍ତରୀୟ ଦଳର ପ୍ରତିଯୋଗିତା ହେବା। ଶ୍ରେଷ୍ଠ ଦଳର ରାଜ୍ୟସ୍ତରୀୟ ପ୍ରତିଯୋଗିତାଥି ଭାଗ ନେବାରକେ ସୁଯୋଗ ପାଇବେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ 2-3 ଦିନ ଭିତରେ ଫେରିଯିବାର ପ୍ରକ୍ରିୟା ମୂଲ ହେବା। ମୌସୁମୀ ଫେରିବାର ଲାଗି ପାଗ ଅନୁକୂଳ ହେଉଥିବାର ବେଳେ ଆଇବା 23 ତାରିଖ ଆଡ଼େ ଉତ୍ତର ପଶ୍ଚିମ ଭାରତର ମୌସୁମୀ ବାୟୁ ଫେରିବାରକେ ମୂଲ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ସୂଚନା ଦିଆଯାଇଛି। ହେଲେ ଓଡ଼ିଶାର ମୌସୁମୀ ଫେରିବାର ଲାଗି ଆର୍ କିଛି ସମୟ ଲାଗବା ବୋଲି ଜଣାପଡ଼ିଛି। ଓଡ଼ିଶାନୁ ସାଧାରଣତଃ ଅକ୍ଟୋବର 15 ତକ ମୌସୁମୀ ବାୟୁ ଫେରିଥିସି। ଆରବେଲର ଆଞ୍ଚଲିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।